ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଚ୍ ଆକାଶ ମାର୍କନୁ ବାତ୍ୟା ପ୍ରଭାବିତ ଇଲାକାମାନଙ୍କର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମୟତି ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ଜିଲ୍ଲାନ ହୋଇଥିବାର କ୍ଷୟକ୍ଷତିର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ସିଆଡ଼େ ଗଲାକାଲି ସଞ୍ଜବେଳେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟନ ବାତ୍ୟା ପରିସ୍ଥିତି ଆର ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍। ସମୀକ୍ଷା ଉତ୍ତରୁ ଗଣମାଧ୍ୟମକେ ମୁଖ୍ୟମନ୍ତ୍ରୀ କହିଛନ୍ ଯେ ସରକାର ଜିରୋ କେଜୁଆଲିଟି ଲକ୍ଷ୍ୟ ହାସଲ କରିଛନ୍। ମୋଟ 22,43,000 ଲୋକର ଘରେ ବିଜୁଳି ସେବା ବିଚ୍ଛିନ୍ନ ହୋଇଥିଲା। ସେଥିଭିତରୁ ଗଲାକାଲି ସଞ୍ଜବେଲ ତକ 14,80,000 ଲୋକର ଘରେ ବିଜୁଳି ସେବା ସ୍ୱାଭାବିକ ହୋଇଛି। ବାକି ଲୋକର ଘରେ ଖୁବ୍ ଜଲ୍ଦି ବିଜୁଳି ପହଞ୍ଚିଯିବା। ସେ କହିଛନ୍ ଯେ କୃଷି କ୍ଷେତ୍ରର ପ୍ରାରମ୍ଭିକ ଆକଳନରୁ 1,75,000 ଏକର ଚାଷଜମିଥି ଫସଲ ନୁକସାନ ହୋଇଛି। ପୂରା ତଥ୍ୟ ମିଳିବା ଋତୁରୁ କ୍ଷତିପୂରଣ ଦିଆଯିବା। ଯେନ୍ ଜାଗାନ ପାନ୍ ଜମ୍ବାର ସହିତ ଲୋକର ଘର ଭାଙ୍ଗିଛେ ସେନ ଲୋକେ ବାତ୍ୟା ଆଶ୍ରୟସ୍ଥଳନ ରହିପାରବେ। ଦରକାର ଅନୁସାରେ ଆଶ୍ରୟସ୍ଥଳମାନଙ୍କେ 7 ଦିନ ତକ ରନ୍ଧା ଖାଇବାରଟା ଯୋଗାଇ ଦେବାରକେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର ସବୁ ସରକାରୀ ବିଭାଗର ଅଧିକାରୀ ଆର୍ କର୍ମଚାରୀମାନଙ୍କର ଛୁଟିକେ ବାତିଲ କରାଯାଇଛି। ଏ ବାବଦେ ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍ଆର୍ସିଙ୍କ ତରଫରୁ ସୂଚନା ମିଳିଛି। ଏଚ୍ 4 ନମ୍ବର ଶନିବାର ଆର୍ ଆବାକେଲ ରବିବାର ସରକାରୀ ଛୁଟି ଥିଲେ ଭିଲ୍ ଅଫିସ୍ମାନେ ଖୋଲା ରହିବା। ବାତ୍ୟା ଉତ୍ତରର ଉଦ୍ଧାର ଆର୍ ରିଲିଫ୍ କାମ ଥି ଅଧିକାରୀ ଆର୍ କର୍ମଚାରୀମାନେ ନିୟୋଜିତ ହେବେ। ବାତ୍ୟା ଦାନା ଯିବା ଋତୁରୁ 14 ଜିଲ୍ଲାର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମୟଥି ଜିଲ୍ଲାର ଝାଡ଼ାବାତି ସହିତ ଜର ବାଗିର ସଂକ୍ରମଣ ରୋଗ ସୃଷ୍ଟି ହୋଇପାରେ। ହେଥିଲାଗି ଜିଲ୍ଲାର ତଲିଆ ଇଲାକାନ ଉପାନ୍ତ ଇଲାକା ତ ଖାସ୍ ଧ୍ୟାନ ଦେବାରକେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ସେ କହିଛନ୍ ଯେ ଏସବୁ ଦିଗେ ନଜର ରଖିକରି ଜିଲ୍ଲାମାନଙ୍କେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ବାବଦେ ସିଡିଏମ୍ଓମାନଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକାଲି ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 115 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ବି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବି ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘା ପ୍ରସାରଣ କରାଯିବା। ଅବିଭକ୍ତ ସମ୍ବଲପୁର ଜିଲ୍ଲା ମହାଦେବପାଲି ଅମ୍ବାବନାପ ମୁରା ନିର୍ବାଚନ ମଣ୍ଡଳୀର ସତାୟୁ ଆଘର ବିଧାୟକ ମକରଧ୍ୱଜ ପ୍ରଧାନଙ୍କର ଗଲାକାଲି ପରଲୋକ ହୋଇଛି। ମୃତ୍ୟୁ ବେଲ୍କେ ତାହାକୁ 101 ବର୍ଷ 10 ମାସ ହୋଇଥିଲା। ଲଖନପୁର ବ୍ଲକ ବାଘମୁଣ୍ଡାଇ ବାସଭବନ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍। ମକରଧ୍ୱଜଙ୍କ ବିୟୋଗ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍। ଇନ ଜଣେଇ ଦିଆଯାଇପାରେ ଯେ ଦେଶ ସ୍ୱାଧୀନ ହେବା ଋତୁରୁ ବା 1952 ଓଡ଼ିଶାର ପହିଲା ବିଧାନସଭା ନିର୍ବାଚନ ମକରଧ୍ୱଜ ସୋସିଆଲିଷ୍ଟ ପାର୍ଟିର ଲଢ଼ିକରି ଜିତିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆର୍ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନାଁ ଲେଖାର ପ୍ରବେଶିକା ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇ ଆବେଦନ ପ୍ରକ୍ରିୟା ଏଷ୍ଠାନ ମୂଲ ହୋଇକରି 20 ନଭେମ୍ବର ତକ ଚାଲ୍ବା। 6 କ୍ଲାସ୍ରୁ 9 କ୍ଲାସ୍ ଥି ନାଁ ଲେଖାବାର୍କେ ଇଚ୍ଛା କରୁଥିବାର ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଥି ଆବେଦନ କରିପାରିବେ। ଇନୁ ଜଣେଇ ଦିଆଯାଇପାରେ ଯେ ରାଜ୍ୟ 314 ବ୍ଲକ୍ର ଆଦର୍ଶ ବିଦ୍ୟାଳୟ ରହିଛି। ବନ୍ଦର ଜାହାଜ ଆଉ ଜଳପଥ ମନ୍ତ୍ରଣାଳୟ ଲାଗି ଗୋଟିଏ ସଂସଦୀୟ କମିଟି ଗଠନ ହୋଇଛି। ଏ କମିଟି ଥି ମନ୍ତ୍ରଣାଳୟର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଅଧ୍ୟକ୍ଷ ଥିବାର ବେଳେ ଓଡ଼ିଶାର 3 ଜଣ ସାଂସଦ ସଦସ୍ୟ ଭାବେ ଠାନ୍ ପାଇଛନ୍। ସେମାନେ ହେଲେ ବରହମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଆର୍ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଏହା 12 ନଭେମ୍ବର-14 ତକ ପାଳନ ହେବା। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ୍ରେ ହେବାକେ ଥିବାର ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ବଛର ସୁରଭି 2024ର ମୁଖ୍ୟ ପ୍ରସଙ୍ଗ ହେଉଛି ଓଡ଼ିଶାର ଲୋକକଳା। ଜିଲ୍ଲାସ୍ତରୀୟ ସୁରଭି ଉତ୍ସବଟି ପହିଲା ଠାନ୍ ହାସଲ କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ସୁରଭିର ଭିନ୍ ଭିନ୍ ପ୍ରତିଯୋଗିତାଥି ସାମିଲ ହେବେ। କାନନର ପ୍ରାଣୀ ଆଉ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକମାନଙ୍କ ଲାଗି ଖୋଲାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍। ବାତ୍ୟା ଦାନାକେ ନଜରତି ରଖିକରି ପର୍ଯ୍ୟଟକମାନଙ୍କ ଲାଗି 24 ଆର୍ 25 ତାରିଖ ନନ୍ଦନକାନନକେ ବନ୍ଦ ରଖାଯାଇଥିଲା। ବାତ୍ୟାର ପ୍ରଭାବ କମ୍ବାର ଉତ୍ତରୁ ସବୁତଦାରକ ଉତ୍ତରୁ ନନ୍ଦନକାନନ ଖୋଲିବାରକେ ନିଷ୍ପତ୍ତି ନିଆଯାଇଛି। ଏଛନି ଆଞ୍ଚଳିକ ଖବର ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି।